ଘର କରେ
କାହିଁକି ଏବେ ହେଲେ ଅସୁବିଧା କ'ଣ
ବହୁତ ଅସୁବିଧା ହବ।